ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ସ୍ୱଦେଶୀ ବିମାନବାହୀ ଜାହାଜ ଆଇଏନ୍ଏସ୍ ବିକ୍ରାନ୍ତରେ ବହୁମୁଖୀ ନୌସେନା କାର୍ଯ୍ୟକ୍ରମର ନିରୀକ୍ଷଣ କଲେ ରାଷ୍ଟ୍ରପତି. ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ଭାଗିଦାରୀ ସୁଦୃଢ଼ ଏବଂ ସ୍ୱତନ୍ତ୍ର, କହିଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ. ଭାରତ ଓ ଜାମ୍ବିଆ ଯୁଗ୍ମ ସ୍ଥାୟୀ ଆୟୋଗର ଷଷ୍ଠ ଅଧିବେଶନ ଲୁସାକାଠାରେ ଅନୁଷ୍ଠିତ. ଭାରତ ଶ୍ରୀଲଙ୍କା ମିଳିତ ସହଯୋଗରେ ଶ୍ରୀଲଙ୍କାରେ ନିର୍ମିତ 24 ଗୃହ ଆଜି ହିତାଧିକାରୀଙ୍କୁ ହସ୍ତାନ୍ତରିତ ଏବଂ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଆସନ୍ତା 2027 ସୁଦ୍ଧା ଶେଷ ହେବା ନେଇ ସୂଚନା ଦେଲେ ମେଟ୍ରୋ ରେଳ କର୍ତ୍ତୃପକ୍ଷ. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଗୋଆ ସମୁଦ୍ରରେ ସ୍ୱଦେଶୀ ବିମାନବାହୀ ଜାହାଜ ଆଇଏନ୍ଏସ୍ ବିକ୍ରାନ୍ତରେ ବହୁମୁଖୀ ନୌସେନା କାର୍ଯ୍ୟକ୍ରମ ନିରୀକ୍ଷଣ କରିଛନ୍ତି. ଜାହାଜ ପରିଚାଳନା, ଯୁଦ୍ଧ କାର୍ଯ୍ୟକ୍ରମ, ବୁଡ଼ାଜାହାଜ ଅଭ୍ୟାସ, ଡେକ୍ ଭିତ୍ତିକ ଲଢୁଆ ବିମାନ ଏବଂ ହେଲିକପ୍ଟର ଉଡ଼ାଣ ଓ ଅବତରଣ, ନୌସେନା ବିମାନ ଦ୍ୱାରା ଫ୍ଲାଇଟ୍ ପାଷ୍ଟ ସହିତ ବାୟୁଶକ୍ତି ପ୍ରଦର୍ଶନ ଆଦି ଦେଖିଛନ୍ତି. ସୂଚନାଯୋଗ୍ୟ, ଗୋଆରେ ଆଜି ସକାଳେ ପହଞ୍ଚିବା ପରେ ଡାବୋଲିମ୍ସ୍ଥିତ ନୌ ବାୟୁସେନା କେନ୍ଦ୍ର ଆଇଏନ୍ଏସ୍ ହଂସଠାରେ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ଆସନ୍ତାକାଲି କେନ୍ଦ୍ରୀୟ ଦୁର୍ନୀତି ନିବାରଣ ଆୟୋଗଙ୍କ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ଦୁର୍ନୀତି ନିବାରଣ ସଚେତନତା ସମାରୋହରେ ଉଦ୍ବୋଧନ ଦେବେ. ସୂଚନାଯୋଗ୍ୟ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ସପ୍ତାହରେ ପ୍ରତ୍ୟେକ ବର୍ଷ ଆୟୋଗଙ୍କ ପକ୍ଷରୁ ସଚେତନତା ସପ୍ତାହ ପାଳନ କରାଯାଇଥାଏ. ଚଳିତ ବର୍ଷ ଗତମାସ 28 ତାରିଖରୁ ଚଳିତ ମାସ 3 ତାରିଖ ପର୍ଯ୍ୟନ୍ତ ଦେଶରେ ଏହି ସପ୍ତାହ ପାଳନ କରାଯାଇଛି. ଦୁର୍ନୀତି ନିବାରଣ ସଚେତନତା ସପ୍ତାହ 2024 ଉପରେ ଆଧାରିତ ଆୟୋଗଙ୍କ ଦ୍ୱାରା ପ୍ରସ୍ତୁତ 3 ପୁସ୍ତିକା ଏବଂ ଡାକ ବିଭାଗ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ମଲାଟର ଆସନ୍ତାକାଲି ରାଷ୍ଟ୍ରପତି ଉନ୍ମୋଚନ କରିବାର କାର୍ଯ୍ୟସୂଚୀ ରହିଛି. ଭାରତ ଏବଂ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ଭାଗିଦାରୀ ସୁଦୃଢ଼ ଏବଂ ସ୍ୱତନ୍ତ୍ର ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି. ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧନ କରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ କଥାବାର୍ତ୍ତା ହୋଇଛନ୍ତି. ବିଭିନ୍ନ ଅନ୍ତର୍ଜାତୀୟ କ୍ଷେତ୍ର ଏବଂ ରଣନୈତିକ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବାରେ ଭାରତ ଆଗ୍ରହୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ଦୁଇ ଦେଶ ଲୋକଙ୍କ ଉନ୍ନତି ଏବଂ ଶାନ୍ତି ଓ ନିରାପତ୍ତା ସୁନିଶ୍ଚିତ କରିବା ଲାଗି କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି. କାନାଡ଼ାରେ ହିନ୍ଦୁ ମନ୍ଦିର ପରିସର ବାହାରେ ହିଂସାତ୍ମକ ଘଟଣା ନେଇ ଶ୍ରୀ ଜୟସ୍ୱାଲ କହିଛନ୍ତି, ଭାରତ ଏହାର ଦୃଢ଼ ନିନ୍ଦା କରିଛି. ଆଇନ ଶୃଙ୍ଖଳା ପରିସ୍ଥିତିକୁ ବଜାୟ ରଖିବା ସହ ହିଂସାତ୍ମକ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ କାନାଡ଼ା ସରକାରଙ୍କୁ ଆହ୍ୱାନ ଦେଇଛି ବୋଲି ସେ ସୂଚନା ଦେଇଛନ୍ତି. ଆଫଗାନିସ୍ତାନକୁ ମାନବିକ ସହାୟତା ପ୍ରଦାନ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ଜୟସ୍ୱାଲ କହିଛନ୍ତି, ସେହି ଦେଶକୁ 50,000 ଟନ୍ ଗହମ, 300 ଟନ୍ ଔଷଧ ଏବଂ 28 ଟନ୍ ଭୂକମ୍ପ ରିଲିଫ୍ ସାମଗ୍ରୀ ପ୍ରଦାନ କରାଯାଇଛି. ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଛନ୍ତି. ହ୍ୱାଇଟ୍ ହାଉସ୍ ପକ୍ଷରୁ ଦିଆଯାଇଥିବା ବିବୃତ୍ତି ଅନୁଯାୟୀ ରାଷ୍ଟ୍ରପତି ବାଇଡେନ୍ ଶାନ୍ତିପୂର୍ଣ୍ଣ କ୍ଷମତା ହସ୍ତାନ୍ତର କରାଯିବ ବୋଲି କହିଛନ୍ତି. ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଏବଂ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଶ୍ରୀ ବାଇଡେନ୍ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି. ପୂର୍ବରୁ ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ୍ ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଶାନ୍ତିପୂର୍ଣ୍ଣ କ୍ଷମତା ହସ୍ତାନ୍ତର ନେଇ ଆଲୋଚନା କରିଥିବା ଜଣାପଡ଼ିଛି. ଭାରତ ଜାମ୍ବିଆ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି. ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ଏବଂ ଜାମ୍ବିଆର ବୈଦେଶିକ ବ୍ୟାପାର ଅନ୍ତର୍ଜାତୀୟ ସହଯୋଗ ମନ୍ତ୍ରୀ ମୁଲାମ୍ବୋ ହାଇମ୍ବେ ଜାମ୍ବିଆର ଲୁସାକାଠାରେ ଦୁଇ ଦେଶର ଯୁଗ୍ମ ସ୍ଥାୟୀ ଆୟୋଗର ଷଷ୍ଠ ଅଧିବେଶନରେ ମିଳିତ ଅଧ୍ୟକ୍ଷତା କରିଥିଲେ. ଏହି ଅଧିବେଶନରେ ଉଭୟ ନେତା ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଆଲୋଚନା କରିଥିଲେ. କୃଷି, ଶିକ୍ଷା, ଶକ୍ତି, ପ୍ରତିରକ୍ଷା ଏବଂ ସଂସ୍କୃତି ଆଦି କ୍ଷେତ୍ର ଏହି ଆଲୋଚନାରେ ସ୍ଥାନ ପାଇଥିଲା. ବୈଠକରେ ଜାମ୍ବିଆର ମରୁଡ଼ି ପରିସ୍ଥିତି ନେଇ ଭାରତ ଚିନ୍ତା ପ୍ରକଟ କରିବା ସହ ସହାୟତା ଆକାରରେ 2,500 ଟନ୍ ମକା ଯୋଗାଇ ଦେବାକୁ ପ୍ରତିଶ୍ରତି ଦେଇଛି. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ. ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ଏବଂ ଶ୍ରୀଲଙ୍କାର ଗ୍ରାମୀଣ ଓ ନଗର ଉନ୍ନୟନ, ଗୃହ ଓ ନିର୍ମାଣ ମନ୍ତ୍ରଣାଳୟର ଅଧିକାରୀମାନେ ନିର୍ମାଣ କରାଯାଇଥିବା ଗୃହର ମିଳିତ ଭାବେ ଉଦ୍ଘାଟନ କରି 24 ପରିବାରକୁ ହସ୍ତାନ୍ତର କରିଛନ୍ତି। ସେହି ଗୃହଗୁଡ଼ିକ ଭାରତ ଆଦର୍ଶ ଗୃହ ନିର୍ମାଣ ପ୍ରକଳ୍ପ ଅଧୀନରେ ନିର୍ମାଣ କରାଯାଇଛି। ଶ୍ରୀଲଙ୍କାର ସମସ୍ତ 25 ଜିଲ୍ଲାରେ ନିମ୍ନ ଆୟକାରୀ ପରିବାରକୁ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଏହି ଯୋଜନା ଅଧୀନରେ 24 ପରିବାର ଉପକୃତ ହୋଇଛନ୍ତି। ଭାରତ ସରକାରଙ୍କ ଆର୍ଥିକ ସହାୟତା ଏବଂ ଶ୍ରୀଲଙ୍କାର ଗ୍ରାମୀଣ ଓ ସହରାଞ୍ଚଳ ବିକାଶ, ଗୃହ ଓ ନିର୍ମାଣ ମନ୍ତ୍ରଣାଳୟ ସହଯୋଗରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ସେହିଭଳି ଜାଫନା, କାଣ୍ଡି ଏବଂ କଲମ୍ବୋର 11 ଜିଲ୍ଲାରେ ଏହିଭଳି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ଏବଂ ଏହାର 96% କାମ ଇତିମଧ୍ୟରେ ଶେଷ ହୋଇଥିବା ଜଣାପଡ଼ିଛି। ଭାରତ ଓ ଭୁଟାନ ମଧ୍ୟରେ ପାରସ୍ପରିକ ସମ୍ପର୍କକୁ ପ୍ରୋହାହିତ କରିବା ଲକ୍ଷ୍ୟରେ ଆଜି ଆସାମର ତାମୁଲପୁର ଜିଲ୍ଲାର ଦରଙ୍ଗା ଇମିଗ୍ରେସନ ଚେକ୍ପୋଷ୍ଟର ଉଦ୍ଘାଟନ ହୋଇଛି। ଆସାମ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଏବଂ ଭୁଟାନ ପ୍ରଧାନମନ୍ତ୍ରୀ ଲିୟୁ ଛେନ୍ ଦାସୋ ସେରିଙ୍ଗି ତୋବଗେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାଜ୍ୟପାଳ ଶ୍ରୀ ଆଚାର୍ଯ୍ୟ ଏହାକୁ ଐତିହାସିକ ପଦକ୍ଷେପ ବୋଲି ବର୍ଷ୍ଣନା କରିବା ସହ ଦୁଇ ଦେଶ ମଧ୍ୟରେ ବନ୍ଧୁତାର ମାର୍ଗ ଅଧିକ ସୁଦୃଢ଼ ହେବ ବୋଲି ଆଶା ପ୍ରକାଶ କରିଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ବାନ୍ଦି ସଞ୍ଜୟ କୁମାର, ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ଏବଂ ଆସାମର ଆକ୍ଟ ଇଷ୍ଟ ପଲିସି ବ୍ୟାପାର ମନ୍ତ୍ରୀ ଚନ୍ଦ୍ରମୋହନ ପଟୱାରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଜାତିସଂଘ ଶ୍ରମ ସଂସ୍ଥା ନିକଟରେ ଲେବାନନ ଗତ ସେପ୍ଟେମ୍ବର ମାସରେ ଯୋଗାଯୋଗ ଉପକରଣ ମାଧ୍ୟମରେ ଆକ୍ରମଣ ସଂକ୍ରାନ୍ତ ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି। ଏଥିପାଇଁ ଲେବାନନ ଇସ୍ରାଏଲ୍କୁ ଦାୟୀ କରିଛି। ଲେବାନନର ଶ୍ରମମନ୍ତ୍ରୀ ମୁସ୍ତଫା ବେରାମ ଏହି ଆକ୍ରମଣକୁ ମାନବିକତା ବିରୋଧୀ, ପ୍ରଯୁକ୍ତିବିଦ୍ୟାର ଅପବ୍ୟବହାର ବୋଲି ଅଭିହିତ କରିଛନ୍ତି। ହିଜବୁଲ୍ଲା ଦ୍ୱାରା ବ୍ୟବହୃତ ପେଜର ଏବଂ ୱାକିଟକି ବିସ୍ଫୋରଣ ପରେ ଇସ୍ରାଏଲ୍ ଦକ୍ଷିଣ ଲେବାନନରେ ଆକାଶ ଏବଂ ସ୍ଥଳମାର୍ଗରେ ଆକ୍ରମଣକୁ ଜୋରଦାର କରିଥିଲା। ଏଥିରେ ବହୁ ଧନଜୀବନ କ୍ଷୟକ୍ଷତି ହୋଇଥିଲା ବୋଲି ମନ୍ତ୍ରୀ ଶ୍ରୀ ବେରାମ କହିଛନ୍ତି। ଏଭଳି ଅପରାଧକୁ ରୋକିବା ପାଇଁ ଅଭିଯୋଗ ଫର୍ଦ୍ଦ ଦାଖଲ ଏକ ନୈତିକ ଦାୟିତ୍ୱ ବୋଲି ଲେବାନନ ଶ୍ରମ ମନ୍ତ୍ରୀ କହିଛନ୍ତି। ଇସ୍ରାଏଲ୍ ଦ୍ୱାରା ହୋଇଥିବା ଆକ୍ରମଣକୁ ଅପରାଧଜନିତ ବୋଲି ଅଭିହିତ କରି ଏ ସଂକ୍ରାନ୍ତ ଅଧିକ ତଥ୍ୟ ଲେବାନନ ଅନ୍ୟ ଆନ୍ତର୍ଜାତିକ ଫୋରମ୍ରେ ଦାଖଲ କରିପାରେ ବୋଲି ଜଣାପଡ଼ିଛି। ଝାଡ଼ଖଣ୍ଡ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଉଭୟ ଏନ୍ଡିଏ ଏବଂ ଇଣ୍ଡି ମେଣ୍ଟ ପକ୍ଷରୁ ନିର୍ବାଚନ ପ୍ରଚାର ଚାଲିଛି। ହଜାରିବାଗଠାରେ ଆୟୋଜିତ ନିର୍ବାଚନୀ ର୍ୟାଲିକୁ ସମ୍ବୋଧନ କରି ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନେତୃତ୍ୱାଧୀନ ସରକାରଙ୍କୁ ସମାଲୋଚନା କରିଛନ୍ତି। ବର୍ତ୍ତମାନର ରାଜ୍ୟ ସରକାରଙ୍କ କାର୍ଯ୍ୟକଳାପରେ ଝାଡ଼ଖଣ୍ଡବାସୀ ଖୁସି ନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଖୁଣ୍ଟିଠାରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇ ଜେଏମ୍ଏମ୍ ନେତା କଳ୍ପନା ସୋରେନ କହିଛନ୍ତି, ବର୍ତ୍ତମାନର ରାଜ୍ୟ ସରକାରଙ୍କ ଅମଳରେ ଝାଡ଼ଖଣ୍ଡରେ ଅନେକ ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ସେହିଭଳି ଅନ୍ୟ ନିର୍ବାଚନୀ ର୍ୟାଲିଗୁଡ଼ିକରେ କଂଗ୍ରେସ, ଆର୍ଜେଡି, ଏଜେଏସ୍ୟୁ ଏବଂ ବାମପନ୍ଥୀ ଦଳଗୁଡ଼ିକର ନେତା ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତା 13 ମତଗ୍ରହଣ କରାଯିବ। ସର୍ବନିମ୍ନ ସ୍ତରର ସୁରକ୍ଷା ପ୍ରଦାନ କରିବାରେ କାନାଡ଼ା କର୍ତ୍ତୃପକ୍ଷ ବିଫଳ ହୋଇଥିବା ଦର୍ଶାଇ ଟରଣ୍ଟୋସ୍ଥିତ ଭାରତୀୟ ଦୂତାବାସ ଆଜି କେତେକ ନିର୍ଦ୍ଧାରିତ କାର୍ଯ୍ୟକ୍ରମକୁ ବାତିଲ କରିଛି। ଟରଣ୍ଟୋ ନିକଟସ୍ଥ ବ୍ରାମ୍ପଟନ୍ଠାରେ ହିନ୍ଦୁ ମନ୍ଦିର ବାହାରେ କିଛିଦିନ ତଳେ ଉଗ୍ରବାଦୀଙ୍କ ଦ୍ୱାରା ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା। କାନାଡ଼ାସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ ଏକ ବିବୃତ୍ତିରେ ସୁରକ୍ଷା ସ୍ଥିତି ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। କାନାଡ଼ାରେ ଥିବା ଭାରତୀୟ ନାଗରିକଙ୍କୁ ବିଭିନ୍ନ ପ୍ରକାର ସହାୟତା ଯୋଗାଇଦେବା ଲକ୍ଷ୍ୟରେ ଓଟାୱା, ଭାଙ୍କୋଭର ଏବଂ ଟରଣ୍ଟୋସ୍ଥିତ ଦୂତାବାସ ପକ୍ଷରୁ ନିୟମିତ ଭାବେ ଶିବିରମାନ ଆୟୋଜିତ ହୋଇଥାଏ। ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଆସନ୍ତା 2027 ଡିସେମ୍ବର ସୁଦ୍ଧା ଶେଷ ହେବ ବୋଲି ମେଟ୍ରୋ ରେଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏହି ବୃହତ୍ ପ୍ରକଳ୍ପ ପାଇଁ ପ୍ରାୟ 6,256 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ରାଜ୍ୟ ସରକାର ଏହାର ସମସ୍ତ ଖର୍ଚ୍ଚ ବହନ କରୁଛନ୍ତି। ଦିଲ୍ଲୀ ମେଟ୍ରୋ ରେଲ ନିଗମ ପକ୍ଷରୁ ଏହି ପ୍ରକଳ୍ପ ପାଇଁ ମୃତ୍ତିକା ପରୀକ୍ଷଣ କାର୍ଯ୍ୟ ଆରମ୍ଭ ହୋଇଛି। 26 କିଲୋମିଟର ଦୀର୍ଘ ଏହି ପ୍ରଥମ ପର୍ଯ୍ୟାୟ ମେଟ୍ରୋ ଲାଇନ୍ରେ 20 ଷ୍ଟେସନ୍ ରହିବ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ କଟକ ତ୍ରିଶୁଳିଆ ଛକ ପର୍ଯ୍ୟନ୍ତ ରେଳ ଲାଇନ୍ କାର୍ଯ୍ୟ ସମ୍ପନ୍ନ କରାଯିବ। 3 ଲେଖାଏଁ କୋଚ୍ ବିଶିଷ୍ଟ 13 ମେଟ୍ରୋ ରେଳ କିଣାଯିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଉଭୟ ପଟରୁ ପ୍ରତି 10 ମିନିଟ୍ ଅନ୍ତରରେ ମେଟ୍ରୋ ଟ୍ରେନ୍ ଚଳାଚଳ କରିବ। ସ୍ୱଦେଶୀ ବିମାନବାହୀ ଜାହାଜ ଆଇଏନ୍ଏସ୍ ବିକ୍ରାନ୍ତରେ ବହୁମୁଖୀ ନୌସେନା କାର୍ଯ୍ୟକ୍ରମର ନିରୀକ୍ଷଣ କଲେ ରାଷ୍ଟ୍ରପତି। ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ଭାଗିଦାରୀ ସୁଦୃଢ଼ ଏବଂ ସ୍ୱତନ୍ତ୍ର, କହିଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ। ଭାରତ ଓ ଜାମ୍ବିଆ ଯୁଗ୍ମ ସ୍ଥାୟୀ ଆୟୋଗର ଷଷ୍ଠ ଅଧିବେଶନ ଲୁସାକାଠାରେ ଅନୁଷ୍ଠିତ। ଭାରତ ଶ୍ରୀଲଙ୍କା ମିଳିତ ସହଯୋଗରେ ଶ୍ରୀଲଙ୍କାରେ ନିର୍ମିତ 24 ଗୃହ ଆଜି ହିତାଧିକାରୀଙ୍କୁ ହସ୍ତାନ୍ତରିତ ଏବଂ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଆସନ୍ତା 2027 ସୁଦ୍ଧା ଶେଷ ହେବା ନେଇ ସୂଚନା ଦେଲେ ମେଟ୍ରୋ ରେଳ କର୍ତ୍ତୃପକ୍ଷ। ସମ୍ବାଦ ଶେଷ ହେଲା।